ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ICAR ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6-ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର UAEରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷକରି ଶକ୍ତି ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚିବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନ୍ଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର୍ ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରଣାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ୍ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପୂର୍ବରୁ କହିଛନ୍ତି ସେ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଷି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତକାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହର୍ମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4%ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭରରେ 7 ୱିକେଟ୍ ବିନିମୟରେ 216 ରନ୍ ସଂଗ୍ରହ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 ୱିକେଟ୍ ବିନିମୟରେ 210 ରନ୍ ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।